श्रीमद्भागवतम तृतीय स्कंद 11 अध्याय श्लोक 37 अयं तु कथितः कल्पो द्वितीया शापि भारत बाराह इति विख्यातो जत्रासीत् सुकरो हरिः अयं तु कथितः कल्पो द्वितीयस्यापि भारत बाराह इति विख्यातो यत्रासीत् सुकरो हरिः अयं तु कथितः कल्पो द्वितीयस्यापि भारत बराह इति विख्यातो राशि चुकरो हरि अयं तु कथितो कल्पो द्वितीयस्यापि भारत बराह इति विख्यातो यत्रासीत् सुकरो हरि अयं तु कथितः कल्पो द्वितीयस्यापि भारत बाराह इति विख्यातो यत्रासीत् सुकरो हरिः शब्दन्वत् अयं एहि तु किन्तु कथित कल्पः वर्तमान चालुत्य कल्प द्वितीयस्य द्वितीय अर्धर अपि निश्चिंत भावे भारत हे भरत वंशज बाराह इति एहि प्रभाव रे विख्यात प्रसिद्ध जत्र जेउंथिरे आसीत आविर्भूत हेले शुकर रूप हरि भगवान हरि शुकर अनुवाद हे भारत हे भरत वंशज द्वितीय परार्धर आदि कल्प ही बाराह कल्प बोली विख्यात कारण एक कल्प रे भगवान विष्णु बराहमूर्ति रूप रे प्रकटित होइतिले भावार्थ रे श्री प्रभुपाद महाराज कहुछन्ति जे ब्राह्म पद्म बाराह आदि नामक विभिन्न कल्पर कथा ए साधारण व्यक्ति पक्षरे कियत परिमाण रे गोलमाळिया जना पड़े एपरिक केतक पंडित अछन्ति जे माने सब कल्प को एक बोली भावन्ति श्री विश्वनाथ चक्रवर्ती ठाकुर मतानुजायी प्रथम परार्ध प्रारंभ में आसुवा ब्राह्मकल्प पद्मकल्प बोली पतित हुए आम मैंने केवल भागवत में यही श्लोकर कथा को ग्रहण करूँ से बुझीपर आज वर्तमान चलता कल्प ब्रह्मा जीवन काल द्वितीय परार्ध अटे तेणु सर्वप्रथमे आम पूज्य श्रीपाद उपानंद प्रभु पाद प्रथम प्रणत निवेदन कर बहुत दिन पर देखाला स्वागत करवागत क्लास को तेणु यही भागवत तृतीय स्कंद एकादश अध्याय ये अध्याय शीर्षक हूँ परमाणु द्वारा काल निरूपण समय वर्णना कर सृष्टि जो हूँ भौतिक जगत सृष्टि होल काल विषय वर्णना करल द्वारा सबकि नियंत्रित हो सृष्टि स्थिति एवं लय तीनोटी जिनस ये काल द्वारा निर्णीत हो ब्रह्मांर जो परिमाण रही आयुष से सब सर्वश्रेष्ठ आयुष ब्रह्मांर रही जिते जीव अच्छा समस्त जीवंर आयुष परिमाण जदि शहे वर्ष स्थान अनुसार मान अनुसार तेणु ब्रह्मांर जो एकश वर्ष ब्रह्मलोकर हिसाब अनुकरण से आम पृथ्वी हिसाब से हजार दिव्य युग तेणु यही भाव में ब्रह्मा जो सृष्टि होती प्रतिदिन गोटे गोटे कल्प बोली कह ତେଣୁ ଏଇଭଳି ଭାବରେ ତାଙ୍କର ଗୋଟିଏ ମାସର ତିରିଶ ଦିନରେ ତିରିଶଟି କଳ୍ପ ବ୍ୟତୀତ ହେଲା ପରେ ତାଙ୍କର ଗୋଟିଏ ମାସ ହେଉଛି, ତାଙ୍କର ଗୋଟିଏ ମାସ ଏଇଭଳି ଭାବରେ ବାର ମାସ ବ୍ୟତୀତ ହେଲେ ତାଙ୍କର ଗୋଟିଏ ବର୍ଷ ହେଉଛି, ଏବଂ ଏହିଭଳି ଭାବରେ ବ୍ରହ୍ମାଙ୍କର ପଚାଶ ବର୍ଷ ପୁରିଗଲେ ସେ ଗୋଟିଏ ପରାର୍ଦ୍ଧ ଏକ ପରାର୍ଦ୍ଧ ହେଲା ବୋଲି କୁହାଯିବ। ପୁଣି ଯେତେବେଳେ ବ୍ରହ୍ମାଙ୍କର ପଚାଶ ବର୍ଷ ପୁରିଗଲା ତାଙ୍କର ଦୁଇ ପରାର୍ଦ୍ଧ ଆରମ୍ଭ ହେଉଛି। ତେଣୁ ଏଠି ସେଇ ଦୁଇ ପରାର୍ଦ୍ଧ ବିଷୟରେ କୁହାଯାଉଛି ଦଶମ ସ୍କନ୍ଧ ତୃତୀୟ ସ୍କନ୍ଧ ଏକତିରିଶ ଏଗାର ଅଧ୍ୟାୟରେ, ଯେ ଅୟଂ ତୁ କଥିତ କଳ୍ପ ଦ୍ୱିତୀୟ ସ୍ୟାପି ଭାରତ। ଆଉ ପୂର୍ବରୁ ଯେଉଁ କଥା କୁହାଗଲା ଇଏ ହେଉଛି ଦ୍ୱିତୀୟ ପରାର୍ଦ୍ଧର କଥା, ବ୍ରହ୍ମାଙ୍କର ପଚାଶ ବର୍ଷ ହୋଇଯାଇଛି, ମାନେ କୋଟି କୋଟି ବର୍ଷ ବିତିଗଲାଣି ଏ ଭୌତିକ ଜଗତ। କେତେ ବା ଆମେ ଗତକାଲି କହୁଥିଲେ ବ୍ରହ୍ମାଙ୍କର ଗୋଟିଏ ଦିନରେ ଭଗବାନ କୃଷ୍ଣ ଆସନ୍ତି ଏବଂ ଶହେ ପଚିଶ ବର୍ଷ କାଳ ଲୀଳା କରନ୍ତି। ତେଣୁ ଏହିଭଳି ଭାବରେ ବ୍ରହ୍ମାଙ୍କର ଗୋଟିଏ ମାସରେ ଭଗବାନ କୃଷ୍ଣ ତିରିଶ ଥର ଆସୁଛନ୍ତି ଏବଂ ତାଙ୍କର ବର୍ଷରେ ତିନିଶହ ଷାଠିଏ ଥର ଆସୁଛନ୍ତି। ତେଣୁ ପଚାଶ ବର୍ଷ ବିତିଗଲା ମାନେ ହଜାର ହଜାର ଥର ଭଗବାନ ଆସିସାରିଲେଣି, ଅଠର ହଜାର ଥର ଭଗବାନ ଆସିସାରିଲେଣି। ତେଣୁ ବର୍ତ୍ତମାନ ଯେଉଁ ପରାର୍ଦ୍ଧ ଚାଲିଛି ଦ୍ୱିତୀୟ ପରାର୍ଦ୍ଧ, ଆମର ଶ୍ରୀଶ୍ରୀମଦ ଭକ୍ତିଗୁରୁ ନାରାୟଣ ସ୍ୱାମୀ ମହାରାଜ କହୁଥିଲେ ଯେ ଭଗବାନଙ୍କର ବ୍ରହ୍ମାଙ୍କର ଯେଉଁ ପ୍ରଥମ ପରାର୍ଦ୍ଧରେ ଭଗବାନ ଯେଉଁ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ଅଛନ୍ତି ବର୍ତ୍ତମାନ ପୂଜିତ ହେଉଛନ୍ତି, ସେ ନୀଳମାଧବ ରୂପେ ପୂଜିତ ହୁଅନ୍ତି। ଭଗବାନଙ୍କର ଏ ବ୍ରହ୍ମାଙ୍କର ଯେତେବେଳେ ଦ୍ୱିତୀୟ ପରାର୍ଦ୍ଧ ଆରମ୍ଭ ହୁଏ ସେତେବେଳେ ସେ ଜଗନ୍ନାଥ ବଳଦେବ ସୁଭଦ୍ରା ଏବଂ ସୁଦର୍ଶନ ଏହି ଚତୁର୍ଦ୍ଧାମୂର୍ତ୍ତି ରୂପରେ ନୀଳାଚଳ ଧାମରେ ପୂଜିତ ହୁଅନ୍ତି। ତେଣୁ ଏବେ ଯେଉଁ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ପୂଜିତ ହେଉଛନ୍ତି ସୁଦର୍ଶନ ଦେବ, ସେ ହେଉଛନ୍ତି ବ୍ରହ୍ମାଙ୍କର ଦ୍ୱିତୀୟ ପରାର୍ଦ୍ଧର କଥା। ତେଣୁ ବ୍ରହ୍ମା ଯେଉଁ ଫିଫ୍ଟି ଫାଷ୍ଟ ଇୟର ତାଙ୍କର ହେଲା, ଏକାବନ ବର୍ଷ ତମ ହେଲା ଏଇ ବର୍ଷର ଯେଉଁ ପ୍ରଥମ ଦିନ, ଏଇଟାକୁ ମଧ୍ୟ ଇତି ବାରହ ଇତି ବିଖ୍ୟାତ ବାରହ କଳ୍ପ ବୋଲି କୁହାଯାଉଛି। କହିବା ସରି କଥା ସାର। ତେଣୁ ଏ ଯେଉଁ ବରାହ କଳ୍ପ ଯେଉଁ ରହିଛି, ବରାହ କଳ୍ପରେ ଭଗବାନ ବରାହ ଦେବ ଆସିଥିଲେ, ଭଗବାନ ଯେଉଁ କୁହାଯାଇଛି ଇଥଂ ନୃ ତୀର୍ଯ୍ୟକ ଋଷି ଦେବ ଶସାବତାରୈ ଲୋକାନ୍ ବିବାହ ବୟସି ହଂସି ଜଗତ ପ୍ରତିପାନ ଧର୍ମଂ ମହାପୁରୁଷ ପାଁସି ଯୁଗାନ ଗୁପ୍ତା ଛନ୍ନ କଳୌ ଯତ ବଭ ସ୍ତ୍ରୀ ଯୁଗୋଥ ସତ୍ୱମ। ଭାଗବତ ସପ୍ତମ ସ୍କନ୍ଦ ନବମ ଅଧ୍ୟାୟରେ ପ୍ରହ୍ଲାଦ ମହାରାଜ ନୃସିଂହଦେବଙ୍କ ସହିତ ସ୍ତୁତି କରୁଛନ୍ତି, ସେହି ସ୍ତୁତିରୁ ଏଥିରେ ଗୋଟିଏ କୁହାଯାଇଛି, ଗୋଟିଏ ସ୍ତୁତି ଏଥିରେ କହୁଛନ୍ତି ଭଗବାନ ହେ ପ୍ରଭୁ ଆପଣ ଯେଉଁ ଆସନ୍ତି ଇଥଂ ନୃ, କେତେବେଳେ ମନୁଷ୍ୟ ସମାଜରେ ଆସନ୍ତି, କେତେବେଳେ ପଶୁ ସମାଜରେ ଆସନ୍ତି, ନୃ ତୀର୍ଯ୍ୟ କେତେବେଳେ ଋଷି ସମାଜରେ ଆସନ୍ତି, କେତେବେଳେ ଦେବ ସମାଜରେ ଆସନ୍ତି, କେତେବେଳେ ଜଳ ମୀନ ସମାଜରେ ଆସନ୍ତି, ଜଳଜୀବ ରୂପରେ ଆସନ୍ତି, ଲୋକାନ୍ ବିବାହ ବୟସି ହଂସି ଜଗତ ପ୍ରତିପାନ। ଆପଣ ଯେଉଁ ପ୍ରଭୁ ଆସନ୍ତି, ଆପଣ ଯେଉଁମାନେ ଆପଣଙ୍କ ଶରଣ ଯାଆନ୍ତି ତାଙ୍କୁ ରକ୍ଷା କରନ୍ତି, ତାଙ୍କୁ ପାଳନ କରନ୍ତି, ତାଙ୍କୁ ଆନନ୍ଦ ବିଧାନ କରନ୍ତି, ଯେଉଁମାନେ ଆପଣଙ୍କର ଶରଣ ଯାଆନ୍ତି ନାହିଁ ତାଙ୍କୁ ହଂସି ତାଙ୍କୁ ହତ୍ୟା କରନ୍ତି। ଆପଣ ନିଜେ କହିଛନ୍ତି, ଯେଉଁ ଭଗବତ ଗୀତାରେ ଆପଣ ନିଜେ କହିଛନ୍ତି ଯେ ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ, ଆପଣ ସବୁ ଯୁଗରେ ଆସନ୍ତି। ତେଣୁ ଆପଣ ବିଶେଷ ଭାବରେ ଆପଣ ଭକ୍ତମାନଙ୍କୁ ରକ୍ଷା କରନ୍ତି, ଆପଣଙ୍କ ଯେଉଁମାନେ ଶରଣ ଯାଆନ୍ତି ନାହିଁ, ଯେଉଁମାନେ ଦୁଷ୍କୃତିନ ବ୍ୟକ୍ତି, ଚାରି ପ୍ରକାର ଦୁଷ୍କୃତିନ ବ୍ୟକ୍ତି ବିଷୟରେ ଆପଣ କହିଛନ୍ତି ଭଗବତ ଗୀତାରେ, ନ ମାଂ ଦୁଷ୍କୃତିନ ମୂଢ଼ା ପ୍ରପଦ୍ୟନ୍ତେ ନରାଧମ ମାୟା ଅପହୃତ ଜ୍ଞାନମ ଆଶ୍ରମ ଭାବମାଶ୍ରିତା। ଏଇ ଚାରି ପ୍ରକାର ବ୍ୟକ୍ତି ଅର୍ଥାତ୍ ଯେଉଁମାନେ ମୂର୍ଖ ବ୍ୟକ୍ତି, ଯେଉଁମାନେ ମନୁଷ୍ୟମାନଙ୍କ ଭିତରେ ଯେଉଁମାନେ ଅଧମ, ଯେଉଁମାନଙ୍କର ଯଦିଓ ଜ୍ଞାନ ଅଛି କିନ୍ତୁ ସେ ଜ୍ଞାନ ଯେଉଁ ତ୍ରିଗୁଣ ଦ୍ୱାରା ନଷ୍ଟ ହୋଇଯାଇଛି, ପ୍ରକୃତରେ ଅପହରଣ ହୋଇଯାଇଛି, ଜ୍ଞାନ ପ୍ରକୃତ ଜ୍ଞାନ ଅପହରଣ ହୋଇଯାଇଛି, ଏବଂ ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ଏମାନେ ଆପଣଙ୍କ ଶରଣରେ ଯାଆନ୍ତି ନାହିଁ, ତେଣୁ ଆପଣ ଏମାନଙ୍କୁ ହତ୍ୟା କରନ୍ତି ଏବଂ ଜଗତ ପାଳନ କରନ୍ତି। ଆପଣ ସୃଷ୍ଟି ସ୍ଥିତି ପ୍ରଳୟର ଆପଣ ହେଉଛି ପ୍ରକାର ବିଧାନକର୍ତ୍ତା ଆପଣ ନିଜେ। ତେଣୁ ପ୍ରହ୍ଲାଦ ମହାରାଜ କହୁଛନ୍ତି ଇଥଂ ନୃ ତୀର୍ଯ୍ୟକ ଋଷି ଦେବ ଦଶାବତାରୈ ଲୋକାନ୍ ବିବାହ ବୟସି ହଂସି ଜଗତ ପ୍ରତିପାନ ଧର୍ମଂ ମହାପୁରୁଷ ପାଶି ଯୁଗାନ ଗୁପ୍ତା। ପ୍ରତି ଯୁଗରେ ଆପଣ ଆସନ୍ତି ପ୍ରଭୁ, ଧର୍ମକୁ ପାଳନ କରନ୍ତି, ଧର୍ମକୁ ସ୍ଥାପନ କରନ୍ତି। ତେଣୁ ଯଦିଓ ଆପଣ ସବୁ ଯୁଗରେ ଆସନ୍ତି, ଧର୍ମ ପାଶି ଯୁଗାନ ଗୁପ୍ତା ଛନ୍ନ କଳୌ ଯଦ ଅବଭସ୍ତ୍ରୀ ଯୁଗୋଥ ସ୍ୱତମ, କିନ୍ତୁ କଳି ଯୁଗରେ ଆପଣ ଯେଉଁ ଆସନ୍ତି ଆପଣ ଛନ୍ନ ଅବତାରରେ ଆସନ୍ତି। କାରଣ ଆପଣ ଯେଉଁ ଆସନ୍ତି କଳି ଯୁଗରେ, ଯେଉଁ ଦ୍ୱାପର ଯୁଗରେ ଆପଣ କହିଥିଲେ, ଯେଉଁ ଜ୍ଞାନ ସବୁ ପ୍ରଦାନ କରିଥିଲେ, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ, ଏଇ ଅର୍ଜୁନଙ୍କୁ ଅନ୍ତିମ ଗୃହତମ ବାଣୀ ଆପଣଙ୍କୁ ଶୁଣେଇଥିଲେ, ସେଇ ସେଇ କଥାକୁ ଲୋକମାନେ ବୁଝିପାରିବେ ନାହିଁ, କିଭଳି ସବୁକିଛି ତ୍ୟାଗ କରି ଆପଣଙ୍କ ଶରଣରେ ଆସିବେ ସେଟା ଲୋକମାନେ ଜାଣିପାରିବେ ନାହିଁ। ତେଣୁ ଆପଣ କଳିଯୁଗରେ ଭକ୍ତ ଅବତାରରେ ଆସନ୍ତି, ତେଣୁ ଯଦିଓ ଆପଣ ପ୍ରତି ଯୁଗରେ ଆସନ୍ତି, ଆପଣ ଚତୁର୍ଯୁଗରେ ଆସନ୍ତି, କିନ୍ତୁ ତଥାପି ଆପଣଙ୍କର ଗୋଟିଏ ନାମ ହେଉଛି ତ୍ରିଯୁଗ। କାହିଁକି ନା କଳିଯୁଗରେ ଯେଉଁ ଆପଣ ଆସନ୍ତି, ଆପଣ ନିଜକୁ ପ୍ରକାଶ କରନ୍ତି ନାହିଁ ଆପଣ ଭଗବାନ ବୋଲି, ଆପଣ ଭକ୍ତ ବୋଲି ପରିଚୟ ପ୍ରଦାନ କରନ୍ତି, କିନ୍ତୁ ଆପଣଙ୍କର ଭକ୍ତମାନେ ଆପଣଙ୍କୁ ଜାଣନ୍ତି ପ୍ରକୃତରେ ଆପଣ ହେଉଛନ୍ତି ଭଗବାନ। ତେଣୁ ଆପଣଙ୍କର ଗୋଟିଏ ନାମ ହେଉଛି ତ୍ରିଯୁଗ। ତେଣୁ ଏହିଭଳି ଭାବରେ ଭଗବାନ ବିଭିନ୍ନ ସମାଜରେ ବିଭିନ୍ନ ସମୟରେ ଯେଉଁ ଆସନ୍ତି, ଏଇ ଆମର ଜୀବମାନଙ୍କର କଲ୍ୟାଣ କରିବା ପାଇଁ ଭଗବାନ ଆସନ୍ତି। ଯଦିଓ ଭଗବାନଙ୍କର କୌଣସି କାର୍ଯ୍ୟ ନାହିଁ, ଭଗବତ ଗୀତାରେ ଦୁଇଥର ସେ କଥା ଭଗବାନ କହିଛନ୍ତି ଯେ ନମାଙ୍କ ଯେଉଁ ମୋର କୌଣସି କାର୍ଯ୍ୟ ନାହିଁ, ନମେ ପାର୍ଥାସ୍ତି କର୍ତ୍ତବ୍ୟମ ତ୍ରିଶୁ ଲୋକେଶୁ କିଞ୍ଚନ ନାନ ବାପ୍ତମ୍ ଅବାପ୍ତବ୍ୟମ ବର୍ତ୍ତଇବ ଚ କର୍ମାଣି। ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଆପଣ କହିଛନ୍ତି ପ୍ରଭୁ ଅର୍ଜୁନଙ୍କୁ ଯେ ଆପଣଙ୍କର କୌଣସି କାର୍ଯ୍ୟ ନାହିଁ, ନମେ ପାର୍ଥାସ୍ତି କର୍ତ୍ତବ୍ୟ, ଆମେ ଏ ଭୌତିକ ଜଗତରେ ବିଭିନ୍ନ ପ୍ରକାର କର୍ତ୍ତବ୍ୟ ଆମର ରହିଛି, ବିଶେଷ ଭାବରେ ସମସ୍ତଙ୍କର 6 ଋଣ ରହିଛି। ଆମ କଥା ଭାଗବତ କୁହାଯାଇଛି ଦେବ ଋଷି ଭୂତ ଆପ୍ତ ନୃଣାଙ୍ଗ ପିତୃଣାଙ୍ଗ, ଏ 6 ପ୍ରକାର ଋଣ ଆମର ରହିଛି। ଦେବତାମାନଙ୍କ ପ୍ରତି ଋଣ ରହିଛି, କାରଣ ସେମାନେ ଆମକୁ ଗତକାଲି ବରଫ ବର୍ଷା କଲେ, ଇନ୍ଦ୍ରଦେବ ବରଫ ବର୍ଷା କଲେ, ତେଣୁ ବର୍ଷା ଯେଉଁ ଖରାରେ ଲୋକମାନେ ଅଂଶୁଘାତରେ ବହୁତ ଲୋକ ମୃତ୍ୟୁବରଣ କରୁଥିଲେ, କିନ୍ତୁ ଏଇ ବର୍ଷା ଦ୍ୱାରା ଆପଣ ସେମାନେ ଯାହା ହଉ ବର୍ଷା ଦ୍ୱାରା ଏଇ ସମସ୍ତ ଜୀବ ପୁଷ୍ଟ ହେଉଛନ୍ତି, ସେମାନେ ତାଙ୍କର ପ୍ରାଣ ପ୍ରାପ୍ତ ହେଉଛନ୍ତି, ଜଳ ହେଉଛି ପ୍ରାଣ ପ୍ରଦାନ କରୁଛି। ତେଣୁ ଏହିଭଳି ଭାବରେ ଦେବତାମାନଙ୍କ ପାଖରେ ଆମେ ଋଣୀ ରହୁଛେ। ଋଷିମାନେ ଆମର ଏଇ ବିଭିନ୍ନ ପ୍ରକାର ଶାସ୍ତ୍ର ପ୍ରଦାନ କରିଛନ୍ତି, କେତେ ଜ୍ଞାନ ପ୍ରଦାନ କରିଛନ୍ତି, ବୈଜ୍ଞାନିକମାନେ କି ଅନୁସରଣ କରି କି ଜ୍ଞାନ ପ୍ରାପ୍ତ ହେବେ, କି ପରୀକ୍ଷା କରିବେ, କି ଗବେଷଣା କରି କି ଜ୍ଞାନ ପ୍ରାପ୍ତ ହେବେ, ତାଙ୍କର ଅଧୁରା, ତାଙ୍କର ଜ୍ଞାନ କେବେ ପୂର୍ଣ୍ଣ ହୋଇପାରିବ ନାହିଁ। ଯେତେ ବର୍ଷ କାଳ 100 ବର୍ଷ କାଳ ଯଦି ସେମାନେ ଗବେଷଣା କରି ଚାଲିଲେ ମଧ୍ୟ ତାଙ୍କର ଅନ୍ତିମ ଜ୍ଞାନକୁ ପ୍ରାପ୍ତ ହୋଇପାରିବେ ନାହିଁ। କିନ୍ତୁ ଋଷିମାନେ ସମସ୍ତ ଜ୍ଞାନ ତାଙ୍କ ପାଖରେ ରହିଛି, ବେଦାନ୍ତ ରଚନା କରିଦେଲେ ବେଦାନ୍ତ ବ୍ୟାସଦେବ, ଯିଏକି ଜଣେ ଭଗବାନଙ୍କର ଅବତାର, ବେଦ ଅର୍ଥ ଜ୍ଞାନ, ଅନ୍ତ ମାନେ ଯେଉଁଠି ଜ୍ଞାନର ଅନ୍ତ ହେଇଛି, ଏ ହେଉଛି ଶ୍ରେଷ୍ଠ ମାନେ ଅନ୍ତିମ ଜ୍ଞାନ ପ୍ରଦାନ କରୁଛନ୍ତି, କେହି କହିପାରିବେ ନାହିଁ। କୌଣସି ବୈଜ୍ଞାନିକ ଆମର ଯେଉଁ ରହିଛନ୍ତି ନ୍ୟୁଟନ ନା କିଏ ଜଣେ କହିଥିଲେ ଯେ ମୁଁ ଯେଉଁ ଜ୍ଞାନ ପ୍ରାପ୍ତ ହୋଇଛି, ଏ ମାତ୍ର ଜ୍ଞାନର ବେଳାଭୂମିରୁ କେତେଖଣ୍ଡ ଶାମୁକା ମୁଁ ମାତ୍ର ଉଦ୍ଧାର କରିଛି। କେହି କ'ଣ ଯେତେ ବଡ଼ ବୈଜ୍ଞାନିକ ହୁଅନ୍ତୁ ନା କାହିଁକି, କେହି କହିପାରିବେ ନାହିଁ ଯେ ମୁଁ ଏ ଜ୍ଞାନର ଅନ୍ତ ପ୍ରଦାନ କଲି, ଏହାପରେ ଆଉ କିଛି ଜ୍ଞାନ ନାହିଁ। କିନ୍ତୁ ବ୍ୟାସଦେବ ସେ ସମସ୍ତ ଜ୍ଞାନ ପ୍ରଦାନ କରିଦେଲେ ଏବଂ ଜ୍ଞାନର ଅନ୍ତ ମଧ୍ୟ ପ୍ରଦାନ କରିଦେଲେ। ବେଦାନ୍ତ ସୂତ୍ର ଭଗବତ ଗୀତାରେ ଭଗବାନ କହୁଛନ୍ତି ଋଷିଭୀର ବହୁଧା ଗୀତଂ ଛନ୍ଦଭୀର ବିବିଧେଇ ପୃଥକ ବ୍ରହ୍ମସୂତ୍ର ପ୍ରଦେଶୈବ ହେତୁ ମଧୁର ବିନିଶ୍ଚିନ୍ତ। ଅନେକ ପ୍ରକାର ଋଷି ବିଭିନ୍ନ ପ୍ରକାର ଜ୍ଞାନ ଦେଇଛନ୍ତି, କିନ୍ତୁ ବିଭିନ୍ନ ଶାସ୍ତ୍ର ମଧ୍ୟ ବିଭିନ୍ନ ଜ୍ଞାନ ଦିଆଯାଇଛି, କିନ୍ତୁ ବ୍ରହ୍ମସୂତ୍ର ବା ବେଦାନ୍ତ ସୂତ୍ରରେ ସବୁକିଛି ନ୍ୟାୟିକ ଭାବରେ ବର୍ଣ୍ଣନା କରାଯାଇଛି, ହେତୁ ମଧୁର ଲଜିକାଲି ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ଋଷିମାନଙ୍କ ପାଖରେ ଆମେ ଋଣୀ ରହିଛୁ, ସେ ସମସ୍ତ ଜ୍ଞାନ ପ୍ରଦାନ କରିଛନ୍ତି। ଯେତେ ବୈଜ୍ଞାନିକ ମାନେ ଯେତେ ଜ୍ଞାନ ବାହାର କଲେ ମଧ୍ୟ ଏ ଭୌତିକ ଜଗତରେ ଯେଉଁ ମୂଳ ସମସ୍ୟା ରହିଛି, ଜନ୍ମ ମୃତ୍ୟୁ ଜରା ବ୍ୟାଧି, ଏ ସମସ୍ୟାକୁ ସେମାନେ ସମାଧାନ କରିପାରିବେ ନାହିଁ। ସେଇଥିପାଇଁ ଯେତେବେଳେ ଭଗବତ ଗୀତାରେ ଭଗବାନ କହିଛନ୍ତି ଜ୍ଞାନ ବିଷୟରେ, ଯେତେବେଳେ ଭଗବାନ କହୁଛନ୍ତି 13 ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନୁ ଦର୍ଶନମ, ଇଏ ହେଉଛି ପ୍ରକୃତରେ ଜ୍ଞାନ। ଏ ଭୌତିକ ଜଗତ ହେଉଛି ବିଭିନ୍ନ ପ୍ରକାର ଦୁଃଖ ରହିଛି, ତା ଦେହରୁ ମୁଖ୍ୟ ଦୁଃଖ ହେଉଛି ଏ 4 ଜନ୍ମ ମୃତ୍ୟୁ ଜରା ଏବଂ ବ୍ୟାଧି। ପ୍ରଭୁପାଦ ମହାରାଜ ତାଙ୍କର ଭାବାର୍ଥରେ କହୁଛନ୍ତି ଯେ ଦିସ୍ ଇଜ୍ ଏ ଚ୍ୟାଲେଞ୍ଜ ଫର୍ ଦି ସାଇଣ୍ଟିଷ୍ଟ, ବୈଜ୍ଞାନିକମାନଙ୍କ ପାଇଁ ଇଏ ଗୋଟେ ଚ୍ୟାଲେଞ୍ଜ, ଇଏ ଗୋଟେ ଚ୍ୟାଲେଞ୍ଜ ଗୋଟେ ତାଙ୍କ ପାଇଁ, ସେମାନେ ଏଇଟାକୁ ସମସ୍ୟାର ସମାଧାନ କରିପାରିବେ କି? ସମାଧାନ କରିପାରିବେ ନାହିଁ, କୋଟି କୋଟି ବର୍ଷ ପାର ହେଲେ ମଧ୍ୟ ସେମାନେ ସମାଧାନ କରିପାରିବେ ନାହିଁ। କିନ୍ତୁ ବେଦାନ୍ତ ସୂତ୍ରରେ ଭଗବାନ ବୈଦିକ ଶାସ୍ତ୍ରରେ ଋଷିମାନେ ବା ଭଗବାନ ନିଜେ ମଧ୍ୟ ଏ ଯେଉଁ ଜ୍ଞାନ ପ୍ରଦାନ କରିଛନ୍ତି, ଏ ସମସ୍ୟାର ସମାଧାନ କରିଦେଇଛନ୍ତି। ଭଗବାନ ତାଙ୍କର ଭକ୍ତମାନେ ମଧ୍ୟ ଏ ସମସ୍ୟାର ସମାଧାନ କରିଦେଇଛନ୍ତି, କେମିତି ମୃତ୍ୟୁକୁ ପାର ହେବା, ଇଏ ହେଉଛି ପ୍ରକୃତରେ ମନୁଷ୍ୟ ଜନ୍ମର ପ୍ରକୃତ ଉଦ୍ଦେଶ୍ୟ, ଶ୍ରେଷ୍ଠ ସିଦ୍ଧି ହେଉଛି ସେଇ ମନୁଷ୍ୟ ଜନ୍ମର, ଯଦି ସେ ମୃତ୍ୟୁକୁ ପାର ହେଇପାରିଲେ ବା ମୃତ୍ୟୁକୁ ଜୟ କରିପାରିଲେ, ମୃତ୍ୟୁଞ୍ଜୟ, ସେଥିପାଇଁ ଶିବଜୀଙ୍କର ଗୋଟେ ନାମ ହେଉଛି ମୃତ୍ୟୁଞ୍ଜୟ। ମୃତ୍ୟୁକୁ ଜୟ କରିପାରିବା, ଆମେ ମଧ୍ୟ ମୃତ୍ୟୁକୁ ଜୟ କରିପାରିବା, କିନ୍ତୁ ଏଇ ଯେଉଁ ଋଷିମାନେ ଯେଉଁ ଜ୍ଞାନ ଦେଇଛନ୍ତି, ସେଇ ଜ୍ଞାନକୁ ଯଦି ଆମେ ଶରଣ ନେବା, ତାହେଲେ ଆମେ ମଧ୍ୟ ମୃତ୍ୟୁକୁ ପାର ହେଇଯାଇପାରିବା। ଭଗବତ ଗୀତା 8 ଅଧ୍ୟାୟରେ ଭଗବାନ ଅର୍ଜୁନ କହୁଛନ୍ତି ହେ ଅର୍ଜୁନ ମାମୁପେତ୍ୟ ପୁନର୍ଜନ୍ମ ଦୁଃଖାଳୟ ମୋ ଶାଶ୍ୱତମ, ମୋର ଶରଣରେ ଯେଉଁମାନେ ଯିବେ ସେମାନେ ଆଉ ତାଙ୍କର ଆଉ ପୁନର୍ଜନ୍ମ ନେବାକୁ ପଡ଼ିବ ନାହିଁ, ସେମାନେ ମୃତ୍ୟୁକୁ ଜୟ କରିଯିବେ, ସେମାନେ ଆଉ ଭୌତିକ ଜଗତକୁ ଆସିବେ ନାହିଁ, ଜନ୍ମ ମୃତ୍ୟୁ ଜରାବ୍ୟାଧି ଦୁଃଖ ଭୋଗ କରିବେ ନାହିଁ, ସେମାନେ ମହାତ୍ମାରେ ପରିଣତ ହୋଇଯିବେ, କାରଣ ସେମାନେ ମନୁଷ୍ୟ ଜନ୍ମର ଶ୍ରେଷ୍ଠ ସିଦ୍ଧି ଲାଭ କଲେ। ମନୁଷ୍ୟ ଜନ୍ମର ଶ୍ରେଷ୍ଠ ସିଦ୍ଧି ହେଉଛି କେମିତି ଏଇ ମୃତ୍ୟୁକୁ ଜୟ କରିବା, ତେଣୁ ସେମାନେ ମହାତ୍ମାରେ ପରିଣତ ହୋଇଯିବେ। ତେଣୁ ଏହିଭଳି ଭାବରେ ମୁନି ଋଷିମାନଙ୍କ ପାଖରେ ଆମେ ଋଣ ରହିଛି, ସେହିଭଳି ଭାବରେ ବିଭିନ୍ନ ଜୀବମାନଙ୍କ ପାଖରେ ଆମେ ଋଣୀ ରହିଛେ, ଭୂତ ଏବଂ ଆପ୍ତ କହିଲେ ବନ୍ଧୁବାନ୍ଧବ ମାନଙ୍କ ପାଖରେ ଆମେ ଋଣୀ ରହିଛେ, ଏବଂ ନୃଣାଙ୍ଗ ମନୁଷ୍ୟମାନଙ୍କ ପାଖରେ ମଧ୍ୟ ବିଶେଷ ଭାବରେ ଆମେ ଋଣୀ ରହିଛେ, ଏବଂ ପିତୃଣାଙ୍ଗ ପିତାମାତାଙ୍କ ପାଖରେ ଆମେ ଋଣ ରହିଛି। ତେଣୁ ଏହିଭଳି ଭାବରେ ଛଅଟି ଋଣ ସମସ୍ତଙ୍କ ରହିଛି, କିନ୍ତୁ ଭଗବାନଙ୍କର କାହା ପ୍ରତି ଋଣ ରହିଛି? ତେଣୁ ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଅର୍ଜୁନଙ୍କୁ କହୁଛନ୍ତି ଭଗବାନ, ହେ ଅର୍ଜୁନ ନମେ ପାର୍ଥାସ୍ତି କର୍ତ୍ତବ୍ୟ, ମୋର କୌଣସି ଋଣ ନାହିଁ, ମୋର କିଛି କର୍ତ୍ତବ୍ୟ ନାହିଁ, କିନ୍ତୁ ତଥାପି ଜୀବମାନେ ମୋର ଅଂଶ, ତାଙ୍କ ପ୍ରତି କୃପା କରି ମୁଁ ଆସୁଛି, କର୍ମ କରି ଦେଖାଉଛି କେମିତି କର୍ମ କରିବାକୁ ପଡ଼ିବ। ନମେ ପାର୍ଥାସ୍ତି କର୍ତ୍ତବ୍ୟ ତ୍ରିଶ୍ଲୋକେଶୁ କିଞ୍ଚନ, ତିନି ଲୋକରେ କୌଣସି ଭଗବାନଙ୍କର କର୍ତ୍ତବ୍ୟ ନାହିଁ, କୌଣସି ଋଣ ନାହିଁ। ନାନ ଭକ୍ତମ ଅବାପ୍ତବ୍ୟମ, ବା ଆମେ ଯେଉଁ କାର୍ଯ୍ୟ କରୁଛେ କାହିଁକି ନା ଆମର କିଛି ଆବଶ୍ୟକତା ରହିଛି, ବା କିଛି ଯେଉଁ ଦରକାର ଅଛି, ସେଥିପାଇଁକି ଆମେ କିଛି ପ୍ରାପ୍ତ ହେବା ପାଇଁ ଚେଷ୍ଟା କରୁଛେ, ବିଭିନ୍ନ ପ୍ରକାର କାର୍ଯ୍ୟ କରୁଛେ, କିନ୍ତୁ ଭଗବାନଙ୍କର କୌଣସି ଆବଶ୍ୟକତା ନାହିଁ, କାରଣ ଭଗବାନ ଆପ୍ତ କାମ, ସେ ନିଜେ ନିଜ ଦ୍ୱାରା ସନ୍ତୁଷ୍ଟ ରହିଥାନ୍ତି, ତାଙ୍କର କୌଣସି ଆବଶ୍ୟକତା ନାହିଁ। ଏକ ବହୁନାମ ଯେଉଁ ବିଧଦାଦି କାମନ, ସେ ସମସ୍ତଙ୍କର କାମନା ପୂରଣ କରନ୍ତି, ତାଙ୍କର କୌଣସି ତାଙ୍କର କାମନା ନିଜେ ନିଜେ ପୂରଣ କରନ୍ତି ସେ ଭଗବାନ ନିଜେ, ତାଙ୍କର ସେ କାହା ଉପରେ ଆବଶ୍ୟକ କରନ୍ତି ନାହିଁ, କାହା ଉପରେ ନିର୍ଭର କରନ୍ତି ନାହିଁ। ସେଥିପାଇଁ ଭଗବାନଙ୍କର ଗୋଟେ ନାମ ହେଉଛି ସ୍ୱରାଟ, ଭାଗବତ ପ୍ରଥମ ଶ୍ଳୋକରେ କଥା କୁହାଯାଉଛି, ସେ ହେଉଛନ୍ତି ସ୍ୱରାଟ, ସେ ପୂର୍ଣ୍ଣ ସ୍ୱାଧୀନ। ଆମେ ଯେଉଁ କୁହାଯାଉଛି ଆମେ 1947 ମସିହାରେ ଅଗଷ୍ଟ 15 ସ୍ୱାଧୀନ ହେଲେ, କିନ୍ତୁ ଆମେ କି ସ୍ୱାଧୀନତା ହେଲେ, ଆମେ ସବୁବେଳେ ପରର ଅଧୀନରେ ରହିଛେ, କିନ୍ତୁ ପ୍ରକୃତରେ ଯଦି ଆମେ ଭଗବାନଙ୍କର ଶରଣରେ ଯିବା ତାହେଲେ ପ୍ରକୃତ ସ୍ୱାଧୀନତା ଆମେ ପ୍ରାପ୍ତ ହେବା। ଭଗବାନଙ୍କ ଶରଣରେ ନଗଲେ ଆମେ ଏଇ ମାୟାର ଅଧୀନରେ ରହିବା, ସତ୍ୟ ରଜତମ ତ୍ରିଗୁଣରେ ପରାଧୀନ ହେଇକି ରହିବା ଆମେ, ଏଇ ମୃତ୍ୟୁ ଆମକୁ ମୃତ୍ୟୁ ଦ୍ୱାରା ଆମେ କବଳିତ ହେବା। ଯଦି ମୃତ୍ୟୁକୁ ଜୟ କରିପାରିବା ତାହେଲେ ବୁଝିବା ଯେ ପ୍ରକୃତରେ ଆମେ ସ୍ୱାଧୀନ। ତେଣୁ ମୃତ୍ୟୁକୁ ଜୟ କରିବା ପାଇଁ ହେଲେ ପ୍ରକୃତ ସ୍ୱାଧୀନତା ଯଦି ଆମେ ପ୍ରାପ୍ତ ହେବା ପାଇଁ ଚାହୁଁଛେ ତାହେଲେ ଭଗବାନ ଯିଏକି ପ୍ରକୃତ ସ୍ୱାଧୀନ ବ୍ୟକ୍ତି, ତାଙ୍କର ଶରଣରେ ଆମେ ଗଲେ ଆମର ସ୍ୱାଧୀନତା ଆମେ ପ୍ରାପ୍ତ ହେବା, ନହେଲେ ଆମେ ପରାଧୀନ ହେଇକି ରହିବା, ଏଇ ମାୟାର ଭିତରେ ରହିବା। ତେଣୁ ଭଗବାନ ଅର୍ଜୁନ କହୁଛନ୍ତି, ହେ ଅର୍ଜୁନ ନମେ ପାର୍ଥାସ୍ତି କର୍ତ୍ତବ୍ୟମ ତ୍ରିଶ୍ଲୋକେଶୁ କିଞ୍ଚନ, ମୋର କୌଣସି କର୍ତ୍ତବ୍ୟ ନାହିଁ, ମୋର କିଛି ଆବଶ୍ୟକତା ନାହିଁ, ନାନ ଭକ୍ତମ ଅବକ୍ତବ୍ୟମ ବର୍ତ୍ତଇବ ଚ କର୍ମାଣି, କିନ୍ତୁ ତଥାପି ମୁଁ କର୍ମ କରୁଛି କାହିଁକି, ଯଦି ମୁଁ କର୍ମ ନ କରିବି ତାହେଲେ ଉତ୍ସଦେବ ରୁମେ ଲୋକ ନ କୁର୍ଯ୍ୟାତ କର୍ମ ଚେତ ଅହମ୍ ଶଙ୍କରଶ୍ରେଷ୍ଠ କର୍ତ୍ତା ସାମ ଉପହନ୍ୟାମ ଇମା ପ୍ରଜା, ମୁଁ ଯଦି କାର୍ଯ୍ୟ ନ କରିବି ତାହେଲେ ଲୋକମାନେ ମୋତେ ଆଚରଣ ମୋତେ କହିବେ କୃଷ୍ଣ ତ କରୁନଥିଲେ ଆମେ କାହିଁ କରିବା, ତେଣୁ ସେମାନେ ମଧ୍ୟ କାର୍ଯ୍ୟ କରିବେ ନାହିଁ। ତେଣୁ ଶଙ୍କର ଭୌତିକ ଜଗତରେ ମାନେ ସମାଜରେ ମାନବ ସମାଜରେ ବର୍ଣ୍ଣ ଶଙ୍କର ଯାହା ଦେବେ ଯାହାଫଳରେ କି ସମାଜ ଧ୍ୱଂସ ହୋଇଯିବ। ତେଣୁ ଭଗବାନ ଆଦର୍ଶ ହିସାବରେ କାର୍ଯ୍ୟ କରି ଦେଖାଉଛନ୍ତି କେମିତି କାର୍ଯ୍ୟ କରିବାକୁ ପଡ଼ିବ। ଯେମିତି ଭଗବାନ ରାମଚନ୍ଦ୍ରଙ୍କର ଶ୍ୱଶୁର ଯିଏକି ଜନକ ମହାରାଜ, ସେ ମଧ୍ୟ ତାଙ୍କ ବିଷୟରେ ଭଗବାନ କହୁଛନ୍ତି ଭଗବତ ଗୀତାର ଅର୍ଜୁନଙ୍କୁ କହୁଛନ୍ତି ତୃତୀୟ ଅଧ୍ୟାୟରେ, ହେ ଅର୍ଜୁନ ଯେଉଁ ଯଦ ଆଚରିତ ଶ୍ରେଷ୍ଠ, ଯେଉଁଭଳି ଶ୍ରେଷ୍ଠ ବ୍ୟକ୍ତିମାନେ ଯେଉଁ କାର୍ଯ୍ୟ କରିବେ ଅନ୍ୟମାନେ ସେଇଟାକୁ ଗ୍ରହଣ କରିବେ। ସେହିଭଳି ଭାବରେ କର୍ମଣି ହେବ ସଂସିଦ୍ଧି ମାସ୍ତିତା ଜନକାଦୟ, ଜନକାଦି ଋଷିମାନେ ସେମାନେ କର୍ମରେ ସଂସିଦ୍ଧି ଲାଭ କରିଥିଲେ, ଶ୍ରେଷ୍ଠ ସିଦ୍ଧି ଲାଭ କରିଥିଲେ, ତଥାପି ସେମାନେ କର୍ମ କରୁଥିଲେ। ଲୋକ ସଂଗ୍ରହମ ଲୋକମାନଙ୍କୁ ଦେଖିବା ପାଇଁ କେମିତି କାର୍ଯ୍ୟ କରିବାକୁ ପଡ଼ିବ ସେ କାର୍ଯ୍ୟ କରୁଥିଲେ। ତେଣୁ ଏହିଭଳି ଭାବରେ ଭଗବାନ ଯେଉଁ ଆସନ୍ତି ଜୀବମାନଙ୍କୁ ଉଦ୍ଧାର କରିବା ପାଇଁ ଆସନ୍ତି, ବିଭିନ୍ନ ସମାଜରେ ଆସନ୍ତି, ଭଗବାନ କୌଣସି କର୍ତ୍ତବ୍ୟ ନଥିଲେ ମଧ୍ୟ ସେ ସବୁ କାର୍ଯ୍ୟ କରନ୍ତି। ସେହିଭଳି ଭାବରେ ଭଗବାନ ଶୁକରଦେବ ଆସିଥିଲେ, ଯେଉଁ ଭଗବତ ଗୀତା ଆମର ଅର୍ଜୁନ କ'ଣ ଜୟଦେବ ଗୋସ୍ୱାମୀ ମଧ୍ୟ ତାଙ୍କର ଦଶାବତାର ସୂତ୍ରରେ କହିଛନ୍ତି, ବସତି ଦର୍ଶନ ଶିଖରେ ଧରଣୀ ତବ ଲଗ୍ନା ଶଶିନୀ କଳା କଳେବ ନିମଗ୍ନା କେଶବ ଧୃତ ଶୁକର ରୂପ ଜୟ ଜଗଦୀଶ ହରେ। ତେଣୁ ଭଗବାନ ଯେଉଁ ଶୁକରଦେବ ରୂପରେ ଆସିଥିଲେ ତାଙ୍କ ବିଷୟରେ ବିସ୍ତାର ଭାବରେ 13-19 ଏ 7 ଅଧ୍ୟାୟରେ ଏ ଶୁକରଦେବଙ୍କ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯିବ। ମୈତ୍ର ମୁନି ଯେତେବେଳେ ବିଦୁରଙ୍କୁ ଏହି ଶୁକରଦେବଙ୍କ କଥା କହୁଛନ୍ତି, ବିଦୁର ମୁନି କୌତୁହଳ ପ୍ରକାଶ କରିବେ, ପ୍ରଭୁ କିଭଳି ଭଗବାନ ଶୁକରଦେବ ଉପରେ ଆସିଥିଲେ, କିଭଳି ଲୀଳା କରିଥିଲେ। ଭଗବାନ ଲୀଳା ହିଁ କେବଳ ଶ୍ରବଣୀୟ, ଆମେ ଯେଉଁ ଶୁଣୁଛେ ଭୌତିକ ଜଗତରେ ବିଭିନ୍ନ ଭୌତିକ କଥା ଶ୍ରବଣ କରୁଛେ, ଏ ଶ୍ରବଣ ଦ୍ୱାରା କ'ଣ ହେଉଛି ନା ଏ ଶ୍ରବଣ ଦ୍ୱାରା ଆମର ଆୟୁଷ ହରଣ ହେଇଯାଉଛି। ଆୟୁ ହରତି ବୈ ପୁଂସାମ ଉଦର୍ଣ୍ଣସ୍ତଂଚ ଜନ୍ନସୁ ତସ୍ୟର୍ଥ ଯତ୍କ୍ଷଣ ନୀତ ଉତ୍ତମ ଶ୍ଳୋକ ଲୀଳା, ଭାଗବତମ ଦ୍ୱିତୀୟ ସ୍କନ୍ଦର ଦ୍ୱିତୀୟ ଅଧ୍ୟାୟରେ ସୌନକାଦି ଋଷି ଏ କଥା କହୁଛନ୍ତି ସୁତ ଗୋସ୍ୱାମୀଙ୍କୁ। ସୂର୍ଯ୍ୟଙ୍କର ଉଦୟ ଏବଂ ଅସ୍ତରେ ସମସ୍ତଙ୍କର ଆୟୁଷ ହରଣ ହୋଇଯାଉଛି, କିନ୍ତୁ ଯେଉଁମାନେ ଭଗବାନ କଥା ଶ୍ରବଣ କରୁଛନ୍ତି ତାଙ୍କର ଆୟୁଷ ହରଣ ହୋଇପାରୁନାହିଁ। ତେଣୁ ଏଇଭଳି ଭାବରେ ଭଗବାନଙ୍କ ଯେଉଁ ଲୀଳା ରହିଛି, ବା ବରାହଦେବଙ୍କ ଲୀଳା, ଶୁକରଦେବଙ୍କ ଲୀଳା, ଏ ସାତଟି ଅଧ୍ୟାୟରେ ବର୍ଣ୍ଣନା କରାଯିବ। ଏଇ ଶୁକରଦେବ ଯେଉଁ ଆସିଥିଲେ, ଏଠି କୁହାଯାଉଛି ସେଇ ବରାହ ଏଇଠି ବିଖ୍ୟାତ ବରାହ ଶୁକରଦେବ ଯେଉଁ ଆସିଥିଲେ, ସେ ହିରଣ୍ୟାକ୍ଷକୁ ବଦ୍ଧ କରିଥିଲେ, ହିରଣ୍ୟକଶିପୁର ଭାଇ ହିରଣ୍ୟାକ୍ଷକୁ ବଦ୍ଧ କରିଥିଲେ। ଭଗବାନ ଶୁକରଦେବ ରୂପରେ ଆସି ହିରଣ୍ୟାକ୍ଷକୁ ବଦ୍ଧ କରିଥିଲେ। ତେଣୁ ଏ ବିଷୟରେ ବିସ୍ତାର ଭାବରେ ଏଇ ସତଟି ଅଧ୍ୟାୟରେ ବର୍ଣ୍ଣନା କରାଯିବ। ତେଣୁ ଏଇଠି ଖାଲି କହୁଛନ୍ତି ବରାହ ଇତି ବିଖ୍ୟାତ, ଭଗବାନ ବରାହଦେବଙ୍କର, ବରାହଦେବଙ୍କର ନାମ ଅନୁସାରେ ସେ କଳ୍ପର ନାମ ହେଇଛି, ବ୍ରହ୍ମାଙ୍କର ସେଦିନର ନାମ ହେଉଛି ବାରାହ। ଏଠି ଏଇଟା ହେଉଛି ବାରାହ ବୋଲି କୁହାଯାଉଛି, ବରାହ ବୋଲି ଲେଖାଯାଇଛି, ଏଠି ବାରାହ, ବାରାହ ମାନେ ବରାହଙ୍କର ଦେବଙ୍କ ନାମ ଅନୁସାରେ ସେ କଳ୍ପର ନାମ, ସେ ଦିନଟି ହେଉଛି ବ୍ରହ୍ମାଙ୍କର ବାରାହ କଳ୍ପ ବା ବାରାହ ଦିନ ସେଦିନ। ତେଣୁ ବରାହ ଭଗବାନ ବରାହଦେବ ଯେଉଁ ଲୀଳା ସବୁ କରିଥିଲେ ବିଖ୍ୟାତ ରହିଛି, ଭଗବାନଙ୍କ ଅନେକ ସୁନ୍ଦର ସୁନ୍ଦର ଲୀଳା ରହିଛି ବରାହଦେବ ରୂପରେ। ବସତି ଦର୍ଶନ ଶିଖରେ ଧରଣୀ ସବ ସବ ଲଗ୍ନା, ଭଗବାନ ଯେମିତି ଶୁକର, ଆମେ ଯେଉଁ ପୂର୍ବରୁ ବର୍ଣ୍ଣନା କରାଯାଇଛି ଯେଉଁ ଯେଉଁ ମାନେ ମନୁଷ୍ୟତ୍ୱର ପ୍ରାଣୀମାନଙ୍କ ବିଷୟରେ ଯେତେବେଳେ ବର୍ଣ୍ଣନା କରାଯାଉଛି, ଅଠେଇଶ ପ୍ରକାର ଯେ ରହିଛନ୍ତି ସେମାନେ, କ'ଣ ତାକୁ କହନ୍ତି ତିର୍ଯ୍ୟକ, ତିର୍ଯ୍ୟକ ପ୍ରାଣୀମାନେ, ଅଠେଇଶ ପ୍ରକାର ତିର୍ଯ୍ୟକ ପ୍ରାଣୀ ସୃଷ୍ଟି କରିଛନ୍ତି ବ୍ରହ୍ମା, ସେମାନେ ବିଶେଷ ଭାବରେ ଶୁଙ୍ଘିକିରି ସବୁ ଜାଣନ୍ତି, ଜ୍ଞାନ ପ୍ରାପ୍ତ ହୁଅନ୍ତି। ସେଇଭଳି ଭାବରେ ଶୁକରଦେବ ଯଦିଓ ଭଗବାନ, କିନ୍ତୁ ସେ ଶୁକରଦେବ ଲୀଳା ଅନୁକରଣ କରୁଛନ୍ତି, ଶୁକରଙ୍କର ଅନୁକରଣ କରୁଛନ୍ତି। ତେଣୁ ସେ ଶୁଙ୍ଘି ଶୁଙ୍ଘି ଦେଖୁଛନ୍ତି କେଉଁଠି ପୃଥିବୀ ରହିଛି, ଶୁଙ୍ଘି ଶୁଙ୍ଘି ଯାଇ ପୃଥିବୀକୁ ଉଦ୍ଧାର କରୁଛନ୍ତି, ରସାତଳରୁ ଉଦ୍ଧାର କରିଛନ୍ତି ପୃଥିବୀକୁ, ପୃଥିବୀକୁ। ବସତି ଦର୍ଶନ ଶିଖରେ ଧରଣୀ ତବ ଲଗ୍ନା, ଧରଣୀ ଭଗବାନ ଯେଉଁ ଦର୍ଶନ ବା ଭଗବାନଙ୍କ ଯେଉଁ ଦନ୍ତ ରହିଛି, ସେଇ ଦନ୍ତର ଅଗ୍ରଭାଗରେ ପୃଥିବୀକୁ ଧାରଣ କରିଛନ୍ତି, ଶୁଙ୍ଘି ଶୁଙ୍ଘି ଉଦ୍ଧାର କରିଛନ୍ତି, ରସାତଳରୁ ଉଦ୍ଧାର କଲେ ଏବଂ ତାଙ୍କର ଦନ୍ତ ଆଗ୍ରହରେ ଧାରଣ କରି ତବ ଲଗ୍ନା ଶଶିନୀ କଳାକ କଳେବ ନିମଗ୍ନା ଯେଉଁ ରହିଛନ୍ତି, ଯେଉଁ ଭଗବାନ ତାଙ୍କର ଦନ୍ତ ଦନ୍ତ ହେଉଛି ଧଳା ଦନ୍ତରେ, ଧଳା ରଙ୍ଗର ଦନ୍ତରେ ଯେଉଁ ଯେଉଁ ପୃଥିବୀର ରଙ୍ଗ ଯେଉଁ ରହିଛି, ଯେମିତି ଶଶିନୀ ଯେମିତି ଯେମିତି ଚନ୍ଦ୍ରରେ ଯେମିତି କଳଙ୍କ ରହିଭଳି ଯେଉଁଭଳି ଭାବରେ ଦର୍ଶନ କରାଯାଏ, ସୁନ୍ଦର ଦେଖାଯାଏ, ସେଇଭଳି ଭାବରେ ଭଗବାନ ସୁନ୍ଦର ଶୋଭିତ ହେଉଛନ୍ତି। ତେଣୁ ସେଇ ବରାହଦେବଙ୍କୁ, ସେଇ ଶୁକରଦେବଙ୍କୁ ଜୟଦେବ ଗୋସ୍ୱାମୀ ତାଙ୍କ ଦଶାବତ ସ୍ତୋତ୍ରରେ ସେ କେଶବ ଧୃହିତ କିଏ ଶୁକର ରୂପ ଜୟ ଜଗଦୀଶ ହରେ, ସେଇ ହରି ଭଗବାନଙ୍କର ତାଙ୍କର ଜୟ ହେଉ, ସେଇ ଭଗବାନ ବିଭିନ୍ନ ଲୀଳା କରି ଏଇଭଳି ଭାବରେ ମାନବ ସମାଜକୁ ରକ୍ଷା କରୁଛନ୍ତି, ମାନବ ସମାଜକୁ ଆନନ୍ଦ ପ୍ରଦାନ କରୁଛନ୍ତି। ଏଇଭଳି ଭାବରେ ଏସବୁ ବର୍ଣ୍ଣନା କରାଯାଇଛି। ଶୁକର ହରି ସେଇ ସେ ଭଗବାନ ହରି ସେ ଶୁକର ରୂପ ଧାରଣ କରିଥିଲେ, ଆଉ କିଏ ସାଧାରଣ ଶୁକର ସେ ନୁହଁ। ଯେଉଁ ଶୁକର ବିଷୟରେ ବର୍ଣ୍ଣନା କରାଯାଉଛି ଯେ ଯେତେବେଳେ ଶୁକରଦେବ ବ୍ରହ୍ମାଙ୍କର ଛିଙ୍କରୁ ଜାହତ ହେଇଛନ୍ତି, ବ୍ରହ୍ମାଙ୍କର ନାଶରୁ ଜାହତ ହେଇଛନ୍ତି, ଏବଂ ଯେତେବେଳେ ନାଶରୁ ଜାହତ ହେଇଛନ୍ତି ସାମାନ୍ୟ ଗୋଟେ ଅଙ୍ଗୁଠି ଭଳି ପରିମାଣ ଥିଲେ ଏବଂ ସାଙ୍ଗେ ସାଙ୍ଗେ ବିରାଟ ଆକାର ଧାରଣ କରିଛନ୍ତି ଏବଂ ବିଶାଳ ଆକାର ଧାରଣ କରି ଯେତେବେଳେ ସେ ଗର୍ଭତକ ଜଳରେ ଲମ୍ଫ ପ୍ରଦାନ କରୁଛନ୍ତି ଏବଂ ସେଥିରୁ ଯେତେବେଳେ ଉଠିକିରି ଦେହକୁ ଝାଡ଼ି ଦେଉଛନ୍ତି, ସେ ଜଳ ସମଗ୍ର ତ୍ରିଭୁବନକୁ ପବିତ୍ର କରିଦେଉଛି ବୋଲି ବର୍ଣ୍ଣନା କରାଯାଉଛି ଏବଂ ସେଇଥିରୁ ଏ କୁଶ ଘାସ ତିଆରି ହେଇଛି ବୋଲି କୁହାଯାଏ। ତେଣୁ ଶୁକରଦେବ ଏଇଭଳି ଭାବରେ ଅନେକ ଲୀଳା 13-19 ଏଇ 7 ଅଧ୍ୟାୟରେ ଆମେ ଶ୍ରବଣ କରିବା। ଆମର ସମୟ ହୋଇଯାଇଛି, ଆମର ଏଇ କଥାକୁ ବିଶ୍ରାମ ଦେବା, ପ୍ରଭୁଙ୍କର ପ୍ରଶ୍ନର ଉତ୍ତର ଦେବା। କ'ଣ ପ୍ରଭୁ କୁହନ୍ତୁ? ହଁ, ଏଠି ଯୋଉ ଆସିଥିଲେ ଇଏ କରିବା ପାଇଁ, ଏଠି ଯଜ୍ଞ କରିଥିଲେ ତାଙ୍କୁ ଇଏ କରିକି, ତେଣୁ ଏଇଟା ବ୍ରହ୍ମାଙ୍କର 51ତମ ବର୍ଷରେ ଏଇଟା ହେଇଛି ବୋଲି କୁହାଯାଉଛି। ହଁ ହଁ, 51st ଡେରେ ଏଇଟା ହେଇଛି। ଭକ୍ତିଗୁରୁ ନାରାୟଣ ସ୍ୱାମୀ ମହାରାଜ ଏଇଟା କହୁଥିଲେ। ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି।